नंदाय श्री कृष्ण बलराम श्री श्री जगन्नाथ गुरुदेवरण श्री श्री राधा कृष्णचंद्र श्री श्री लक्ष्मण श्रीदेव श्री श्री सीताराम लक्ष्मण हनुमान जी गुरुपाद पद्मन करी श्री गुरुदेव श्री श्रीमद्भक्ति श्रीराम स्वामी गुरु महाराणी पाद पद्मन करी ईश्कन प्रतिष्ठा आचार्य श्री श्रीमदेशी भक्ति विधान स्वामी श्री गोपाल महाराज पाद पद्मन करी समस्त साधु वैष्णव प्रणाम जनई आमर कथा श्रीमद्भागवत दशम स्कंध छत्तीस अध्याय श्लोक सतैश कथा आरंभ करवा अरिष्टाश्र बद्ध आम गत काली छब्बीस नंबर श्लोक पर्यटन कही कंस गोटे सभा डक सब मंत्री मान को मल्ल मान को जो रही महंत एम सब डाक सब प्रकार निर्देश दे कृष्ण को हत्या करने सब प्रकार उद्यम हो वर्तमान ये जो रही अक्रूर सी मत जन मंत्री तेणु बर्तमान अक्रूर को कौन सतैश नंबर श्लोक कहुच्छ इतिज्ञाप्यार्थतंत्र आहूय यदपुंगवम गृहीत्वा पाणीना पाणी ततो अक्रूर मुवाच यही भाव इति आज्ञा आज्ञाप्य अर्थतंत्रज्ञ कंस को ये कहुच्छे अर्थतंत्रज्ञ आमर मनुष्य जीवन में जो मैंने धर्म आचरण करती से मानकर चारि पुरुषार्थ रही धर्म अर्थ काम मुख्य तेणु किंतु ये कंस केवल द्वितीय जो रही धर्मर द्वितीय पर्यायटी जो अर्थ केवल से अर्थ ही जाना आज भी जान ना तेणु अर्थ तत्वज्ञ कहुच्ची आज्ञाप्य यही भाव में समस्त आज्ञा प्रदान कर पूर्व आलोचना करते आहूय जदुपुंगवम जदुवंश बहुत वंश सब आंतु अक्रूर को जदुपुंगवम क्रेष्ठ आहूयू डाक गृहीता पाणी नाम पाणी बर्तमान अक्रूर जो आसूर हाथ को निज हाथ में धरिकी पाणी नाम पाणी तत्व अक्रूर उवाच तेणु अक्रूर को यही भाव बहुत सम्मानित करता कौन उवाच तेणु सतैश नंबर श्लोक भावार्थ कह अर्थतंत्र सुदर्शन कौन अर्थ सिद्धांत में जाना कमी अधिक रोजगार हम से सब टाँग कौट आस कौन हम से सब कथा जानते आज किसी जानते ना सी सनातन गोस्वामी कौन अर्थ द्वितीय पुरुषार्थ आम जो कहल धर्म अर्थ काम मुख्य चार पुरुषार्थ रही केवल द्वितीय पुरुषार्थ विषय सचेतनशीला कार्य करूला जो अर्थ तत्र तत्र सिद्धांत ये हूँ केमी अधिक अर्थ रोजगार हम कि तस् शास्त्र में तो धर्म धर्मादि शास्त्र जाना तथा स तेणु खाली अर्थशास्त्र विषय से आम कौटिल्य जन रचना करते अर्थशास्त्र चाणक्य अर्थशास्त्र रचना करमी अर्थ आम अधिक अधिक प्राप्त हो पार अर्थशास्त्र तेणु ये केवल से अर्थशास्त्र को विषय बहुत सचेतनशील थे कि धर्मशास्त्र विषय नथिले धर्म मुख्य इत्यादि यह सब विषय नथिला आग्रह नथिला ह शब्द जो व्यवहार कर बहुत आनंद सुखदेव गोस्वामी ये कथा टी कौन अक्रूर मुवाज ह शब्द पर प्राधान्य यही भाव कहले कौन सब कौन अठाईस नंबर शोक कह भो भो दानपते मह्यं क्रियता मैत्रमादूत नान्यो हिततमो विद्यते भोजवृष्टिषु तेणु अक्रूर प्रसिद्ध हो दानपते गोटे दानी व्यक्ति थे अक्रूर सब रही पिता बहुत प्रसिद्ध थे पिता तेणु सी ଯେଉଁ ରହିଛି ଏତେ ପ୍ରସିଦ୍ଧ ଥିଲେ। କାଶୀରାଜ ତାଙ୍କର କନ୍ୟାଙ୍କୁ ବିବାହ ଦେଇଥିଲେ, ଗାନ୍ଧିନୀଙ୍କୁ ବିବାହ ଦେଇଥିଲେ ତାଙ୍କ ପିତାଙ୍କୁ। ଏ ସୂତ ଗାନ୍ଧିନୀ ସୂତ ହିସାବରେ ପ୍ରସିଦ୍ଧ ଗାନ୍ଧିନୀ, ସିଏ ହେଉଛନ୍ତି ବହୁତ ଦାନୀ ଥିଲେ, ବହୁତ ଦାନ କରନ୍ତି। ତେଣୁ ଏଠି ମଧ୍ୟ କଂସ ତାଙ୍କୁ ସମ୍ବୋଧନ କରୁଛନ୍ତି ଦାନପତେ, ଭୋ ଭୋ ଦାନପତେ ମହ୍ୟମ କ୍ରିୟତାମ ମୈତ୍ର ମାଦୃତ, ମୋ ସହିତ ଆପଣ ମୈତ୍ରୀ ସ୍ଥାପନ କରନ୍ତୁ। ଯଦି ରାଜା ସେ ମନ୍ତ୍ରୀ, କିନ୍ତୁ ତଥାପି ତାଙ୍କୁ ବହୁତ ସମ୍ମାନିତ କରି କହୁଛନ୍ତି ମୈତ୍ର ମାଦୃତ। ନାନ୍ୟତତ୍ଵ ହିତତମ, ମୋ ପାଇଁ ଆପଣଙ୍କ ଠାରୁ ଅଧିକ କିଏ ହିତତମ ବ୍ୟକ୍ତି ନାହାନ୍ତି। ବିଦ୍ୟତେ ଭୋଜ ବୃଷ୍ଣିଷୁ, ଏ ଭୋଜବଂଶରେ ଇଏ ଆସୁଛନ୍ତି, ବୃଷ୍ଣି ବଂଶରେ ସିଏ ଆସୁଛନ୍ତି, ଅପୃଢ଼ ଏମାନେ ସବୁ ଯଦୁ ବଂଶରେ ଆସୁଛନ୍ତି। ଯଦୁ ହେଉଛନ୍ତି ଯଯାତିଙ୍କର ଜ୍ୟେଷ୍ଠ ପୁତ୍ର, ତାଙ୍କର ପାଞ୍ଚ ପୁତ୍ର ରହିଛନ୍ତି। ଜ୍ୟେଷ୍ଠ ଯଦୁ ତୁର୍ବସୁ ଇଏ ହେଉଛନ୍ତି ଦେବଯାନୀଙ୍କ ପୁତ୍ର, ଏବଂ ଅନୁ ଧ୍ରୁବ ଏବଂ ପୁରୁ ଇଏ ହେଉଛନ୍ତି ଶର୍ମିଷ୍ଠାଙ୍କ ପୁତ୍ର। ସେ ବହୁତ କଥା ରହିଛି, ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯଦୁ ବଂଶରେ ଅନେକ ବଂଶ ସବୁ ଆସୁଛନ୍ତି, ତା ଦେହରୁ ଭୋଜବଂଶ ଏବଂ ବୃଷ୍ଣି ବଂଶ ମଧ୍ୟ ପ୍ରସିଦ୍ଧ। ଭୋଜବଂଶରେ ଉଗ୍ରସେନ ଥିଲେ ରାଜା, କିନ୍ତୁ ତାଙ୍କୁ ବନ୍ଦୀ କରିକିରି ଇଏ ବର୍ତ୍ତମାନ ରାଜା ହୋଇଛନ୍ତି। ଏବଂ ବୃଷ୍ଣି ବଂଶରେ ଯଦିଓ ଭଗବାନ କୃଷ୍ଣ ଆସୁଛନ୍ତି, କିନ୍ତୁ ଏଠି ଅକ୍ରୁରଙ୍କୁ ସେ ତାଙ୍କୁ କହୁଛନ୍ତି ତୁମେ ମୋର ଅତ୍ୟନ୍ତ ପ୍ରିୟ ହିତତମ, ମୋର ହିତ କେମିତି ହେବ ତୁମେ ଜାଣିଛ, ମୋର ହିତ କରୁଛ ତୁମେ ହିତତମ। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ପ୍ରକୃତରେ କେଉଁଥିରେ ହିତ ଅଛି। ପ୍ରକୃତରେ ହିତ ହେଉଛି ଭଗବାନ ବିଷ୍ଣୁଙ୍କର ସେବାରେ ଯୁକ୍ତ ହେବା, କିନ୍ତୁ ଅନ୍ୟ ଯେଉଁ ଆମେ ଭାବୁଛେ ତଥାକଥିତ ଆମେ ତାଙ୍କର ହିତ କରୁଛେ, କିନ୍ତୁ ପ୍ରକୃତରେ ଭଗବାନଙ୍କର କିଛି ପ୍ରୀତି ବିଧାନ କରାଯାଉ ନାହିଁ, ଆ ଦ୍ୱାରା ପ୍ରକୃତ ତାଙ୍କର କିଛି ହିତ ହେଉନାହିଁ। ଆମେ ଅହିତକୁ ହିଁ ଆମେ ଭାବୁଛେ ହିତ ବୋଲି। ତେଣୁ ଏଇଭଳି ଭାବରେ ଅକୃଳ କହୁଛନ୍ତି ତୁମେ ମୋର ବହୁତ ହିତତମ ବ୍ୟକ୍ତି। ତେଣୁ ମନ୍ତ୍ରୀ ଶ୍ଳୋକରେ କହୁଛନ୍ତି ଅତସ୍ତମ ତମାଶ୍ରିତ୍ୟ ସୌମ୍ୟ କାର୍ଯ୍ୟ ଗୌରବ ସାଧନ ଯଥେନ୍ଦ୍ର ବିଷ୍ଣୁମାଶ୍ରିତ୍ୟ ସ୍ୱାର୍ଥ ମଧ୍ୟ ଗମଦ୍ବିଭୋ। ଅତ ତେଣୁ ତ୍ୱମ୍ ଆଶ୍ରିତ ସୌମ୍ୟ, ଏବେ ଅକ୍ରୁରଙ୍କୁ ସମ୍ବୋଧନ କରୁଛନ୍ତି ସୌମ୍ୟ ହିସାବରେ। ସୌମ୍ୟ କହିଲେ ସୋମ ହେଉଛନ୍ତି ଚନ୍ଦ୍ର, ଚନ୍ଦ୍ରଙ୍କ ଭଳି ଶୀତଳ ସୌମ୍ୟ। ଅତ ତ୍ୱମ୍ ଆଶ୍ରିତ, ମୁଁ ତୁମକୁ ଆଶ୍ରୟ କରିକିରି କାର୍ଯ୍ୟ ଗୌରବ ସାଧନ, ମୋର କାର୍ଯ୍ୟ ସାଧନ ହେବ କିଭଳି ନା ଯଥେନ୍ଦ୍ର ବିଷ୍ଣୁ ଆଶ୍ରିତ, ଯେଭଳି ଭାବରେ ଇନ୍ଦ୍ର ବିଷ୍ଣୁଙ୍କର ଆଶ୍ରୟ କରିକିରି ସ୍ୱାର୍ଥ ମଧ୍ୟ ଗମଦ ବିଭୁ, ତାଙ୍କର ସ୍ୱାର୍ଥକୁ ସେ ପ୍ରାପ୍ତ ହେଇପାରିଲେ। ଇନ୍ଦ୍ର ଯେତେବେଳେ ବଳି ମହାରାଜ ତାଙ୍କର ସ୍ୱର୍ଗକୁ ଆକ୍ରମଣ କରି ନେଇଗଲେ, ସେହି ସମୟରେ ଇନ୍ଦ୍ର ତାଙ୍କ ମାଆଙ୍କ ପାଖରେ ଯାଇ କ୍ରନ୍ଦନ କରୁଥିଲେ ଅଦିତିଙ୍କ ପାଖରେ। ଅଦିତି ଭଗବାନ କଶ୍ୟପଙ୍କୁ ପ୍ରାର୍ଥନା କଲେ, କଶ୍ୟପ ପ୍ରାର୍ଥନା କରିବା ପରେ କଶ୍ୟପ ତାଙ୍କୁ ପ୍ରଦାନ କଲେ ଯେଉଁ ମନ୍ତ୍ର ରହିଛି, ଯେଉଁ ପୟବ୍ରତ ମନ୍ତ୍ର, ବାର ଦିନରେ ଭଗବାନ ସେ ପ୍ରାପ୍ତ ହୋଇଥିଲେ। ଏସବୁ କଥା ବାମନ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବାମନ ହେଉଛନ୍ତି ଆଦିତ୍ୟଙ୍କ ପୁତ୍ର, ଆଦିତ୍ୟ ଦ୍ୱାଦଶ ଆଦିତ୍ୟ। ଭଗବତ ଗୀତାରେ ଭଗବାନ କହିଲେ ଆଦିତ୍ୟାନ ଅହମ୍ ବିଷ୍ଣୁ, ଆଦିତ୍ୟମାନଙ୍କ ଭିତରେ ମୋର ବିଷ୍ଣୁ ବା ଇଏ ହେଉଛନ୍ତି ବାମନ ଦେବ, ଇଏ ହେଉଛନ୍ତି ତାଙ୍କର ପୁତ୍ର। ଆଉ ଜଣେ ବାର ଜଣ ପୁତ୍ର ଅଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିବସ୍ୱାନ, ବିବସ୍ୱାନ ଅର୍ଜମା ପୂଷା ଚୁଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକ୍ରମ। ଶକ୍ର ହେଉଛନ୍ତି ଏକାଦଶ ପୁତ୍ର ଏବଂ ଉରୁକ୍ରମ ହେଉଛନ୍ତି ଦ୍ୱାଦଶ ପୁତ୍ର ବାମନ ଦେବ। ତେଣୁ ଶକ୍ର ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶକ୍ର, କାହିଁକି ନା ସେ ଶତକ୍ରତୁ, ଶହେଟି ଯଜ୍ଞ କରିଥିଲେ ସେଥିପାଇଁ ସେ ଶକ୍ର। ତାଙ୍କର ନାମ ପ୍ରକୃତ ନାମ ହେଉଛି ପୁରନ୍ଦର। ତେଣୁ ଇଏ ଯେଉଁ ଇନ୍ଦ୍ର ରହିଛନ୍ତି, ଇଏ ବିଷ୍ଣୁଙ୍କର ଆଶ୍ରୟ ନେଇକିରି ବଳିଙ୍କୁ ପୁଣି ସିଏ ଭଗବାନ ଛଳନା କରିକିରି ବଳିଙ୍କ ଠାରୁ ତିନି ଲୋକଙ୍କୁ ନେଇଗଲେ। ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ଛୋଟ ଛୋଟ ପାଦରେ ବାମନ ଦେବ ରୂପରେ ଆସିକିରି ଦେଖେଇଲେ, ଛୋଟ ଛୋଟ ପାଦ ଦେଖିକି କହିଲେ ଏଇ ପାଦରେ ପଦାନି ତ୍ରିଣି ଦଶେନ୍ଦ୍ର ସମିତାନି ପଦାନ ମମ, ମୋତେ ମୋର ତିନି ପାଦ ଭୂମି ଦରକାର। ନିଜ ଛୋଟ ଛୋଟ ପାଦ ଦେଖିକି କହିଲେ ଯାହାକୁ ଶୁଣିକରି ବଡ଼ି ମହାରାଜ ହସି ଦେଇଥିଲେ। କହିଲେ ଇଏ କ'ଣ ଛୋଟ ପାଦରେ ନେଇକି କ'ଣ କରିବେ ଏତିକି ଭୂମି ଏସବୁ କଥା। କିନ୍ତୁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ମନା କଲେ, ନା ନା ଏଇ ଯେଉଁ ଦେଖୁଛ ଛୋଟ ବାମନ ବଳି, ଇଏ ସାଧାରଣ ଭିକାରୀ ନୁହଁ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ, ବିଷ୍ଣୁର ଅବ୍ୟୟ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ। ଏବଂ ତୁମଠାରୁ ଦେଖୁଛନ୍ତି ଛୋଟ ଛୋଟ ପାଦ, ବିରାଟ ବିରାଟ ପାଦ ଦେଖି ଦୁଇ ପାଦରେ ତୁମ ତ୍ରିଲୋକକୁ ନେଇଯିବେ, ତୁମେ ଜାଣିପାରୁନା, ମୁଁ ଜାଣିପାରୁଛି। ଭଗବତ ଗୀତାରେ ଭଗବାନ କହିଲେ ସେ ହେଉଛନ୍ତି ଉଷନା କବି, କବି ନା ଉଷନା କବି, ବିଦ୍ୱାନ ମାନ ଭିତରେ ମୁଁ ହେଉଛନ୍ତି ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ସେ ଜାଣିପାରିଲେ ଭଗବାନ ଭଗବାନ ବୋଲି। କିନ୍ତୁ ବଡ଼ିକୁ କହିଲେ ମଧ୍ୟ ବଡ଼ି ଶୁଣୁନଥିଲେ, ଏସବୁ କଥା ବହୁତ କଥା ରହିଛି। ତେଣୁ ଏଠି କହିବାର ଉଦ୍ଦେଶ୍ୟ ହେଉଛି, ଯେମିତି ଇନ୍ଦ୍ର ବିଷ୍ଣୁଙ୍କର ଆଶ୍ରୟ ନେଇକି ତାଙ୍କ ସ୍ୱାର୍ଥ ସାଧନ କରିଥିଲେ ବା ହାସଲ କରିଥିଲେ, ସେହିଭଳି ଭାବରେ ମୁଁ ତୁମର ଆଶ୍ରୟ ନେଇକିରି ମୋର କାର୍ଯ୍ୟ ସାଧନ ହୋଇଯିବ, ଏହିଭଳି ଭାବରେ କହୁଛନ୍ତି। ତେଣୁ ଶ୍ଳୋକର ଭାଷାରେ କୁହାଯାଉଛି, ହେ ସୌମ୍ୟ ଇତି ପ୍ରୋତ୍ସାହନାର୍ଥମ, ତାଙ୍କୁ ତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ, ଉତ୍ସାହ ପ୍ରଦାନ କରିବା ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି ସୌମ୍ୟ ହିସାବରେ। ନିଜ ମିତ୍ରତ୍ୱେନ ସହଜ ଶାନ୍ତତ୍ୱେନ, ତା ପ୍ରକୃତରେ ସେ ମଧ୍ୟ ସୌମ୍ୟ, ତାଙ୍କର ସୌମ୍ୟ ଭାବ ରହିଛି। କୁହାଯାଏ ତାଙ୍କର ପିତା ଯାହାଙ୍କ ଶରୀରରେ ଟିକେ ହାତ ଲଗାଇ ଦିଅନ୍ତି ତାଙ୍କର ରୋଗ ସବୁ ଭଲ ହେଇଯାଏ, ଏସବୁ ବହୁତ କଥା ରହିଛି ଅକୁରଙ୍କ ପିତାଙ୍କ ବିଷୟରେ। ତେଣୁ ଏହିଭଳି ଭାବରେ ଶାନ୍ତ, ସମସ୍ତେ ଶାନ୍ତ ହେଇଯାଆନ୍ତି, ଇଏ ମଧ୍ୟ ସେହିଭଳି ତାଙ୍କର ପୁତ୍ର ସ୍ୱଭାବରେ ତାଙ୍କର ଶାନ୍ତ ସ୍ୱଭାବ ରହିଛି। ବା ଆଶ୍ରିତଂ ଶରଣଂ ଗତୋହଂ, ମୁଁ ତୁମର ଶରଣ ଗଲି, ରାଜା ମନ୍ତ୍ରୀଙ୍କ ଶରଣରେ ଗଲେ। ନନୁ ତ୍ୱମେବ ସ୍ୱୟଂ ସର୍ବାର୍ଥ ଶକ୍ତ କିଂ ମୟେ ଇତି ଚେତ୍, ଯଦି କହିବେ ଅପୃଢ଼ ପ୍ରଭୁ ଆପଣ ହେଉଛନ୍ତି ରାଜା, ମୁଁ ଆପଣଙ୍କର ମନ୍ତ୍ରୀ, ଆପଣଙ୍କର ଅଧସ୍ତନ କର୍ମଚାରୀ, ଆପଣ କ'ଣ ମୋର ଶରଣରେ ଯିବେ। ତେଣୁ କଂସ କହୁଛନ୍ତି ସତ୍ୟମ, ଏଇଟା ଠିକ୍ କଥା, ସମର୍ଥସ୍ୟା ବି ସହାୟବ ଏନେବ କାର୍ଯ୍ୟଂ କିଳ ସଂସିଦ୍ଧି ଇତି ଦୃଷ୍ଟାନ୍ତ ନା, ସମର୍ଥ ଥିଲେ ମଧ୍ୟ ସାହାଯ୍ୟର ଆବଶ୍ୟକତା ରହିଛି, ସେଥିପାଇଁ ଦୃଷ୍ଟାନ୍ତ ଦେଉଛନ୍ତି। କିଭଳି ଦୃଷ୍ଟାନ୍ତ ନା, ବିଭୁ ସମର୍ଥୋପି ଇତି, ବିଭୁ ଅର୍ଥ ଭଗବାନ, ବିଭୁ ବହୁତ ତାଙ୍କର ଶକ୍ତି ରହିଛି, କିନ୍ତୁ ବିଭୁ ସମର୍ଥ ବି ଦ୍ୱେଷେଣ ଇନ୍ଦ୍ରାଦପି ବିଷ୍ଣୁ ନ୍ୟୁନତମ ସୂଚିତମ, ସେ ଯେଉଁ କହିଲେ ଯେ ଯଥେନ୍ଦ୍ର ବିଷ୍ଣୁ ଆଶ୍ରିତ୍ୟ, ଇନ୍ଦ୍ର ବିଷ୍ଣୁଙ୍କର ଆଶ୍ରୟ ନେଇଛନ୍ତି, ବିଷ୍ଣୁଙ୍କର ଆଶ୍ରୟ ନେଇଛନ୍ତି କହିବାର ଉଦ୍ଦେଶ୍ୟ ହେଉଛି, ଇନ୍ଦ୍ରଙ୍କର ତାଙ୍କର ଧାରଣା ହେଉଛି କ'ଣ ନା, ଇନ୍ଦ୍ର ଭଗବାନଙ୍କୁ ସେ ବିଦ୍ୱେଷ କରୁଛନ୍ତି ନା, ଅସୁରମାନଙ୍କୁ ଭଗବାନ ବିଦ୍ୱେଷ କରିବେ, ତେଣୁ ଇନ୍ଦ୍ରାଦପି ବିଷ୍ଣୁ ନ୍ୟୁନତମ ସୂଚିତ, ଇନ୍ଦ୍ରଙ୍କ ଠାରୁ ବିଷ୍ଣୁ ହେଉଛନ୍ତି କମ୍ ନ୍ୟୁନ, ଉପେନ୍ଦ୍ର ସିଏ, ଇଏ ହେଉଛନ୍ତି ବଡ଼ ଇନ୍ଦ୍ର, ସିଏ ହେଉଛନ୍ତି ସାନ ଇନ୍ଦ୍ର ଉପେନ୍ଦ୍ର। ତେଣୁ କହିବାର ଉଦ୍ଦେଶ୍ୟ ବାମନ ଦେବଙ୍କର ତାଙ୍କର ଏତେ ଶକ୍ତି ନାହିଁ, କିନ୍ତୁ ଇନ୍ଦ୍ର ତାଙ୍କର ଶରୀରରେ ଶକ୍ତି ଦ୍ୱାରା ଜୟ କରିନେଲେ, ବଳି ମହାରାଜ ଜୟ କରିନେଲେ, ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ହେଉଛି ସେଇଟା। ହରିଶ୍ୱରୀ ଜଣେ ବହୁତ ପ୍ରସିଦ୍ଧ ଟୀକାକାର ଅଛନ୍ତି, ସିଏ ଗୋଟେ ଉଦାହରଣ ଦେଉଛନ୍ତି, ଅଗ୍ନି ଅଗ୍ନି ଅଗ୍ନିର ଶକ୍ତି ରହିଛି ସବୁକି ଜାଳିଦେବ, କିନ୍ତୁ ଆମେ ଯେଉଁ ଦୀପ ଲଗାଉଛେ, ବାତି ଲଗାଇକିରି ଦୀପ ଲଗାଉଛେ, ଅଗ୍ନି ଲଗାଉଛେ, ଅଗ୍ନିର ଶକ୍ତି ଥିଲେ ମଧ୍ୟ ନିଜେ ପ୍ରକଟ ହେଉନାହାନ୍ତି, ସେ ବତୀରେ ସେ ଅଗ୍ନିରେ ପ୍ରକଟ ହେଉଛନ୍ତି। ସେହିଭଳି ଭାବରେ ଇନ୍ଦ୍ରଙ୍କର ସବୁ ଶକ୍ତି ରହିଛି, କିନ୍ତୁ ସିଏ ବାମନ ଦେବଙ୍କର ଆଶ୍ରୟ ନେଇକି ବଳି ମହାରାଜଙ୍କୁ ପରାସ୍ତ କରିଥିଲେ, ଏଇ ଭାବରେ ଏ ଶ୍ଳୋକଟି କୁହାଯାଇଛି। ତେଣୁ ତାପର ଶ୍ଳୋକରେ କହୁଛନ୍ତି, 30 ଶ୍ଳୋକରେ କହୁଛନ୍ତି, ଗଛ ନନ୍ଦ ବ୍ରଜଂ ତତ୍ର ସୁତାଉ ଆନବୁନ୍ଧୁଭେ ଆଶା ଯେ ତା ବିହାନୀନ ରଥିନାନୟମାଚିରମ। ତେଣୁ ଗଛ ନନ୍ଦ ବ୍ରଜଂ ତତ୍ର, ତୁମେ 30 ଶ୍ଳୋକରେ, ତେଣୁ ସେ ଯଦି କହିବେ ତାହେଲେ ମୁଁ କ'ଣ ଆପଣଙ୍କର ସାହାଯ୍ୟ କରିପାରିବି, ତାକୁ ଯଦି ମନେ ମନେ ଚିନ୍ତା କରୁଛନ୍ତି ତାଙ୍କୁ କହିବାକୁ ପଡ଼ିନାହିଁ, ସେ କହୁଛନ୍ତି ଆପଣ ଏତିକି କରନ୍ତୁ, ଗଛ ନନ୍ଦ ବ୍ରଜଂ ତତ୍ର, ଆପଣ ନନ୍ଦ ବ୍ରଜକୁ ଯାଆନ୍ତୁ, ନନ୍ଦଗାଁକୁ ଯାଆନ୍ତୁ, ନନ୍ଦବ୍ରଜ ସୂତା ହଉ ଆନନ୍ଦ ଦୁନ୍ଦିରେ ନା ସେଠି କାହିଁକି ଯିବା? ଅକ୍ଷୁର ଯେତେବେଳେ ଶୁଣି ଦେଉଛନ୍ତି ନନ୍ଦବ୍ରଜ, ତାଙ୍କ ମନରେ କି ଆନନ୍ଦ କ'ଣ କହିବା? କାରଣ ଭଗବାନଙ୍କୁ ଦର୍ଶନ କରିବେ ଏ ସୁଯୋଗ ମିଳିଲା ତାଙ୍କୁ, ତେଣୁ ତଥାପି ସେ ତାଙ୍କର ହସକୁ ଚୁପଚାପ କରି ରଖୁଛନ୍ତି, କିଛି ନ ଜାଣିଲା ଭଳିଆ ରହିଛନ୍ତି। ତେଣୁ ସେ କହୁଛନ୍ତି କାହିଁକି ସେଠିକି ଯିବା, ଏଇଭଳି ଭାବରେ ମନରେ ପ୍ରଶ୍ନବାଚୀ ଭଳିଆ କରୁଛନ୍ତି। ତେଣୁ ସେ କହୁଛନ୍ତି ତତ୍ର ସୂତା ଆଉ ଆନକ ଦୁନ୍ଧିବେ, ଏଇ ଯେଉଁ ଆନକ ଦୁନ୍ଧିବି ବସୁଦେବଙ୍କର ଦୁଇ ପୁତ୍ର ସେଠି ଅଛନ୍ତି, ଯଦିଓ ସବୁ ଜାଣନ୍ତି ଅକ୍ରୁଡ଼, କିନ୍ତୁ ନ ଜାଣିଲା ଭଳିଆ ଚୁପଚାପ ରହୁଛନ୍ତି। ଆଶା ତେ ତାଉ ବିହାନେନ ରଥେନ ଆନୟ ମା ଚିରମ, ରଥେନ ଅନିନ ରଥେନ, ସେଇଠି ଗୋଟେ ସୁନ୍ଦର ସୁନାର ରଥ ଗୋଟେ ଥିଲା, ସୁନାର ରଥ ଥିଲା ଯେଉଁଟାକ ସିଏ ତିଆରି କରିଥିଲେ ଉପଭୋଗ କରିବା ପାଇଁ, ସୁନାର ରଥ ରାଜା ସିଏ ବହୁତ ଶକ୍ତି ରହିଛି ଏସବୁ କାହିଁକି ସେଇଟା ସେ କରିଥିଲେ, କିନ୍ତୁ ତା ଉପରେ ସେ ବ୍ୟବହାର କରିନଥିଲେ, ସେଇଟା ନୂଆ ବ୍ରାଣ୍ଡ ନ୍ୟୁ ରଥକୁ ରଖିଛନ୍ତି ସେଇଠି ଦେଖାଇଦେଲେ ଏ ଯେଉଁ ରଥଟା ରହିଛି। ଏଇ ଆଶା ତେ ତୌ ଇହ ଆନେନ, ସେଇ ଦୁଇ ଜଣଙ୍କୁ ଏଠିକି ଆଣିବ ଏଇ ରଥରେ, ଏଇ ଅନେନ ରଥେନ ଆନେ ମା ଚିରମ, ତେଣୁ ଏଇ ରଥରେ ଆଣିବ। ତେଣୁ ତଥାପି ଅକ୍ରୁର ଏଭଳି ଭାବେ ବ୍ୟବହାର କରୁଛନ୍ତି, ହଁ ବୋଧେ ଆଣିବା ପରେ, ନା 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 ସାଙ୍ଗେ ସାଙ୍ଗେ ମା ଚିରମ, ଡେରି କରିବାର ନାହିଁ, ଶୀଘ୍ର ଯାଇକିରି ଆଣ। ଯଦିଓ ଅକ୍ରୁର ଚାହୁଁଛନ୍ତି ଏବେ ସାଙ୍ଗେ ସାଙ୍ଗେ ପଳେଇବେ ବୋଲି, କିନ୍ତୁ ତଥାପି ସେ ଏଭଳି ଭାବରେ ବ୍ୟବହାର କରୁଛନ୍ତି ଯେମିତି ତାଙ୍କର ଆଗ୍ରହ ନାହିଁ, ଏଭଳି ଭାବରେ କହିକି ଦେଖୁଛନ୍ତି। ତେଣୁ କଂସ କହୁଛି ଡେରି କର ନା, ସାଙ୍ଗେ ସାଙ୍ଗେ ଯାଅ, ମା ଚିରମ, ଶୀଘ୍ର ଯାଇକି ତାଙ୍କୁ ଆଣ। ଏଇଭଳି ଭାବରେ ଅକ୍ରୁରଙ୍କର ମନର ଯେଉଁ ଆନନ୍ଦ ଆଉ କ'ଣ କହିବା, ଭଗବାନ ଦର୍ଶନ କରିବା ସୁଯୋଗ ମିଳିଲା ତାଙ୍କୁ। ଏତେ ଦିନ ପର୍ଯ୍ୟନ୍ତ ରହିଥିଲେ ସେ ଭଗବାନଙ୍କୁ ଦର୍ଶନ କରିବେ ବୋଲି, ଅନେକ ବର୍ଷ ପରେ 19 ବର୍ଷ ଭଗବାନ ଯେତେବେଳେ ବିବାହ କଲେ ବସୁଦେବ ଏବଂ ଦେବକୀ, ସେହି ସମୟରେ ଆକାଶବାଣୀ ହେଇଥିଲା ତାଙ୍କର ଅଷ୍ଟମ ଗର୍ଭ ତ ହତ୍ୟା କରିବ, ଏଇଟା ଅକ୍ରୁର ଜାଣିଥିଲେ। ତେଣୁ ସେବେଠୁ ପାଖାପାଖି 7 ବର୍ଷ ଏବଂ ବର୍ତ୍ତମାନ 11 ବର୍ଷ 18 ବର୍ଷ ପାଖାପାଖି ସେ କଂସର ସେବା କରୁଥିଲେ, କାହିଁକି ନା ସେ ଭଗବାନ ଦର୍ଶନ କରିବେ। ଆଜି ତାଙ୍କୁ ସୁଯୋଗ ମିଳିଲା ଏ ଭଗବାନ ଦର୍ଶନ କରିବା ପାଇଁ, କିନ୍ତୁ ତଥାପି ମନରେ ବହୁତ ଆନନ୍ଦ ଥିଲେ ମଧ୍ୟ ସେଠାକୁ ପ୍ରକାଶ କରୁନାହାନ୍ତି। କାରଣ ଯଦି ଜାଣିଯିବେ କଂସ ଯେ ଅକ୍ରୁର ହେଉଛନ୍ତି ତାଙ୍କର ଭକ୍ତ ବା ଚେଲା, ଆଉ ପଠେଇବେନି, ମୋତେ ନ ପଠେଇ ପାରନ୍ତି। ତେଣୁ ବହୁତ ବୁଦ୍ଧିମାନ ବ୍ୟକ୍ତି ସେ ଅକ୍ରୁର, ତେଣୁ ମୁହଁରେ ଏଇଭଳି ଭାବରେ କୌଣସି ଆନନ୍ଦ ପ୍ରକାଶ କରୁ ନ କରିକି ରହିଛନ୍ତି, ଚୁପଚାପ ରହୁଛନ୍ତି, କୌଣସି ଇଚ୍ଛା ନାହିଁ ଏଇଭଳି ଭାବରେ ଦେଖାଉଛନ୍ତି। ତେଣୁ କଂସ ତାଙ୍କୁ କହୁଛନ୍ତି ଶୀଘ୍ର ଯାହ, ଡେରି କର ନା, ଯାହା ଅକ୍ରୁର ଚାହୁଁଥିଲେ ତାହା ସେ କହୁଛନ୍ତି। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଏବଂ ପ୍ରୋତ୍ସାହ କାର୍ଯ୍ୟ ମାହ, ତା ପୂର୍ବ ଶ୍ଳୋକରେ ତାଙ୍କୁ ବହୁତ ଦାନ ପତେ ଏସବୁ ସୌମ୍ୟ ଏଭଳି ଭାବରେ ତାଙ୍କୁ ପ୍ରଶଂସା କରିକିରି ସେ ନ ଜାଣିଲା ଭଳିଆ କହୁଛନ୍ତି କ'ଣ କରିବି ମୁଁ, କ'ଣ କାର୍ଯ୍ୟ ନା ଏଇ କାର୍ଯ୍ୟଟା ଏଇଟା ତୁମେ କରିବ। ଅନେନ ଅଧୁନା ସୁନିର୍ମାୟ ବହୁଧା ଅଳଙ୍କୃତ୍ୟ ଚ ସ୍ଥାପିତେନ ଇତି ଅର୍ଥ, ସାଙ୍ଗେ ସାଙ୍ଗେ ନୂଆ ଭାବରେ ତିଆରି ହେଇକିରି ଆସିଛି ରଥଟି, ବ୍ୟବହାର ହେଇ ନାହିଁ। କଂସ ଭାବୁଥିଲା ବ୍ୟବହାର ଭଗବାନ ବ୍ୟବସ୍ଥାରେ, ଭଗବାନ ଯେଉଁ ରଥରେ ଆସିବେ ତାକୁ କ'ଣ ଆଉ ଅନ୍ୟମାନେ କିଏ ବ୍ୟବହାର କରିବେ, ସେଇ ରଥରେ କ'ଣ ଭଗବାନ ଆସିବେ, ନୂତନ ରଥ ଦରକାର ଭଗବାନଙ୍କର। ସବୁ ବର୍ଷ ଆମର ଜଗନ୍ନାଥଙ୍କ ରଥ ହେଉଛି, ନୂଆ ନୂଆ ରଥ ହେଉଛି, ପୁରୁଣା ରଥଟାକୁ ଦିଆ ହେଇଯାଉଛି, କ'ଣ ତାକୁ ନିଷ୍ପତ୍ତି କରାହେଇଯାଉଛି, ନୂଆ ରଥ ଜଗନ୍ନାଥଙ୍କର। ହଁ ଗୋଟିଏ ରଥ ନିର୍ମାଣ କଲା ମାନେ କେତେ ଟଙ୍କା ଲାଗୁଛି, ଲକ୍ଷ ଲକ୍ଷ ଟଙ୍କା ଲାଗୁଛି, କିନ୍ତୁ ଗୋଟିଏ ଥର ବ୍ୟବହାର ହେଲା ପରେ ସେଇଟା ଇଏ ହେଇଯାଉଛି, ତ୍ୟାଗ କରାଯାଉଛି, ଭଗବାନ ସେଇଟା ଆଉ ତ ବ୍ୟବହାର କରୁନାହାନ୍ତି। ତେଣୁ ଭଗବାନଙ୍କର ନୂତନ ଭାବରେ ରଥ ନିର୍ମାଣ ହେଇଛି ସୁବର୍ଣ୍ଣ ରଥ, କଂସ କିନ୍ତୁ ଜାଣିନି ଯେ ଏଇଟା ଭଗବାନ ପାଇଁ ନିର୍ମାଣ ହେଉଛି ବୋଲି, ସେ ଭାବୁଛି ମୁଁ ଉପଭୋଗ କରିବି, ଭଗବାନ ସବୁ କିଛିକୁ ନିୟନ୍ତ୍ରଣ କରନ୍ତି। ତେଣୁ ଏଇଭଳି ଭାବରେ କଂସର ମନରେ ପ୍ରେରଣା ଦେଇକରି ଏ ରଥଟି ନିର୍ମାଣ କରିଥିଲେ, ଭଗବାନ ବ୍ୟବସ୍ଥାରେ ସବୁ ହେବ, ସେ ଯାହା ଚାହିଁବେ ତାହା ହିଁ ହେବ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଗବତରେ କହୁଛନ୍ତି ଯେ କଂସ ଯେତେବେଳେ ଏକ ରଥର କଥା କହୁଛି, ସେ ତାର ତର୍ଜନୀ ଦ୍ୱାରା ଏକ ଆକର୍ଷଣୀୟ ନୂତନ ରଥ ଆଡ଼କୁ ନିର୍ଦ୍ଦିଷ୍ଟ ଭାବେ ଦେଖାଉଛି। ସେତେବେଳେ କଂସ ଭାବିଥିଲା ଯେ ଅକ୍ରୂର ଯେହେତୁ ନିରୀହ ପ୍ରକୃତିର, ତେଣୁ ସେ ଯେତେବେଳେ ଏହି ଚମତ୍କାର ନୂତନ ରଥକୁ ଦେଖିବ, ସ୍ୱାଭାବିକ ଭାବରେ ସେ ତାକୁ ଚାଳନା କରିବାକୁ ଚାହିଁବେ। ତର୍ଜନୀ ଆଙ୍ଗୁଠିରେ ଦେଖାଉଛନ୍ତି ସେ ରଥଟି ରହିଛି ସେଠି, ସେ ରଥରେ ସୁନାର ରଥ। ସେ ଭାବୁଛନ୍ତି, କଂସ ଭାବୁଛି ଇଏ ଅକ୍ରୂର ଯେତେ ଦେଖିଦେବେ ସେ ରଥ, ତାକୁ ତାଙ୍କର ଇଚ୍ଛା ହେବ ଚଳେଇବା ପାଇଁ ସେ କେମିତିଆ ରଥ। ତେଣୁ ଏବଂ ସତର ସେଇ ଦୁଇ ବାଳକଙ୍କୁ ଧରି ଫେରି ଆସିବେ, କିନ୍ତୁ ଏକ ନୂତନ ରଥରେ ଅକ୍ରୂରଙ୍କ ଯିବାର ପ୍ରକୃତ କାରଣ ହେଲା ଦୁରାତ୍ମା କଂସ ଦ୍ୱାରା ଇତିମଧ୍ୟରେ ବ୍ୟବହୃତ କୌଣସି ରଥରେ ଆରୋହଣ କରିବା ପରମେଶ୍ୱର ଭଗବାନ ପକ୍ଷରେ ନିତ୍ୟାନ୍ତ ଅସଙ୍ଗତ ଗନ୍ଧା। କଂସ ସିଏ ଯେଉଁ ରଥରେ ବସୁଛି ସେଇଟାରେ ଭଗବାନ ବସିବେ, ତେଣୁ ଅକ୍ରୂର ମଧ୍ୟ ଚିନ୍ତା କରିଥାନ୍ତି ସେଇ କଥା, କିନ୍ତୁ ଯେତେବେଳେ ନୂଆ ରଥଟି ଦେଖିଲେ ଅକ୍ରୂର ଚିନ୍ତା କଲେ ଭଗବାନ ପାଇଁ ଏଇଟା ଠିକ୍ ହେବ। ଏଭଳି ଭାବେ ବିଶ୍ୱନାଥ ଦେବ ଠାକୁର କହୁଛନ୍ତି ମହାଶୟ। ତେଣୁ ତାପରେ ସବୁ କୁହାଯାଉଛି, ନିଶୃଷ୍ଟ କିଳ ମେ ମୃତ୍ୟୁ ଦେବୈ ବୈକୁଣ୍ଠ ସଂଶ୍ରୈ ତାବାନୟ ସମଙ୍ଗୋପୀ ନନ୍ଦାଦେହି ସାଭ୍ୟୁପାୟନେହି। ନିଶୃଷ୍ଟ କିଳ ମେ ମୃତ୍ୟୁ, ଯଦି ଅକ୍ରୂର ଚିନ୍ତା କରିବେ କ'ଣ ପାଇଁ ତାଙ୍କୁ ଆଣିବା ପାଇଁ ଚିନ୍ତା କରୁଛନ୍ତି, ନା ନିଶୃଷ୍ଟ କିଳ ମେ ମୃତ୍ୟୁ, ମୋର ମୃତ୍ୟୁ ନିର୍ଦ୍ଧାରିତ ହୋଇଯାଇଛି। ତୁମର ମନେ ଥିବ ବସୁଦେବ ଏବଂ ଦେବକୀଙ୍କ ବିବାହରେ ଯେଉଁ ଆକାଶବାଣୀ ହୋଇଥିଲା, ଦେବକୀଙ୍କର ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବ, ନା ସେ ତ ଅଷ୍ଟମ ଗର୍ଭ କନ୍ୟା ହେଇଛି, ନା ନା ସେ କନ୍ୟା ନୁହଁ, ସିଏ ହେଉଛନ୍ତି ଏଇ ଇଏ ହେଉଛନ୍ତି ଆନକତୁନ୍ଦିଙ୍କର ପୁତ୍ର, ନାରଦ ମୋତେ ଏ କଥା କହିଛନ୍ତି। ବୈକୁଣ୍ଠ ମୃତ୍ୟୁ ଦେବୀ ବୈକୁଣ୍ଠ ସଂଶ୍ରୟୀ, ଏଇ ବୈକୁଣ୍ଠଙ୍କ ଦ୍ୱାରା ବିଷ୍ଣୁଙ୍କ ଦ୍ୱାରା ମୋର ମୃତ୍ୟୁ ହେବ, ଏଇସବୁ ବ୍ୟବସ୍ଥା ହୋଇଯାଇଛି। ତେଣୁ ତୌ ଆନୟ ସମ ଗୋପେଇ, ତେଣୁ ସେ ଦୁଇ ଜଣଙ୍କୁ ଆଣିବ, ଆଉ ଯେ ଅନ୍ୟମାନେ ଗୋପୀମାନଙ୍କୁ ମଧ୍ୟ ଅନ୍ୟ ଗୋପୀମାନଙ୍କୁ ମଧ୍ୟ ଆଣିବ। ନନ୍ଦାଦି ସାଭ୍ୟୁପାୟନି, ନନ୍ଦ ଆଦି ଅନ୍ୟ ଯେତେ ଗୋପମାନେ ଅଛନ୍ତି ତାଙ୍କୁ କହିବ, ସବୁ ଉପାୟନ କହିଲେ ସବୁ ଦହି ଦୁଧ ଇତ୍ୟାଦି ସବୁ ଆଣିକି ଆସିବ, ଯଜ୍ଞ ହେବ, ଘିଅ ଇତ୍ୟାଦି ସବୁ ଆଣିକି ଆସିବ, ଯଜ୍ଞରେ ଲାଗିବ ଘିଅ ଇତ୍ୟାଦି, ଆଉ ଅନ୍ୟ ସବୁ କ୍ଷୀର ଫିର ସବୁ ଆସିଲେ ଫିଷ୍ଟ ହେବ, ସବୁ କ୍ଷୀରି ଫିରି ସବୁ ହେଇକି ସବୁ ଖାଇବେ, ଲୋକମାନେ ଖାଦ୍ୟ ଗ୍ରହଣ କରିବେ। ତେଣୁ ଏଇଭଳି ଭାବରେ ସବୁ ଉପାୟନ ସବୁ ଆଣିକି ଆସିବେ, ଏଇଭଳି ଭାବରେ ଅକ୍ରୂରଙ୍କୁ କହୁଛନ୍ତି 31 ନମ୍ବର ଶ୍ଳୋକରେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, କିମର୍ଥମ କ'ଣ ପାଇଁ ତାଙ୍କୁ ଆଣିବା, ନା ଏଇଟା କାରଣ ହେଉଛି ଏଇଟା, ନିଶୃଷ୍ଟ ଇତି ଦ୍ୱାଭ୍ୟାମ, ଏ ଯେଉଁ ଦୁଇଟି ଶ୍ଳୋକରେ କହିବେ, ଏ ମୋର ମୃତ୍ୟୁ ଆଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଛି, ତୁମେ ତାଙ୍କୁ ଆଣିକି ଆସ, ମୁଁ ତାଙ୍କୁ ହତ୍ୟା କରିବି, ଅପର ଶ୍ଳୋକରେ କହିବେ, ଘାତ ଇହାନି ତୁ କାଳ କଳ୍ପିନ ହସ୍ତିନା ଯଦି ମୁକ୍ତ ତତ ମଲ୍ଲେଇ ଘାତ ଏଇ ବୈଦ୍ୟୁତ ପାମେହି। ତେଣୁ ମୁଁ ଯେଉଁ ତାଙ୍କୁ ଆଣିବି ତାର ପ୍ରକୃତ କାରଣ ହେଉଛି, ମୁଁ ତାଙ୍କ ପାଖରେ କିଛି ଗୋପନ କରୁନାହିଁ, ସତ କଥା କହିଦେଉଛି ତୁମ ପାଖରେ, ଘାତ ସିଏ ଇହା ନିତୁ, ତାଙ୍କୁ ଆଣିକିରି ଏଠିକି ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଆଣୁଛି, ଘାତ ସିଏ ସେମାନେ କ'ଣ ମୋତେ ମୋର ମୃତ୍ୟୁର କାରଣ ହେବେ, ମୁଁ ତାଙ୍କୁ ମୃତ୍ୟୁର କାରଣ ହେବି, ମୁଁ ତାଙ୍କୁ ହତ୍ୟା କରିବି, କାଳ କାଳପେନ ହସ୍ତିନା, ଯଦି ଅକ୍ରୂର କହିବେ କେମିତି ହତ୍ୟା କରିବେ ତାଙ୍କୁ, ନା ହସ୍ତି ହସ୍ତି ମାଧ୍ୟମରେ, ଏଭଳିଆ ଏପଟେ ହସ୍ତି ରହିଛି ତା ପାଇଁ ସେ ବ୍ୟବସ୍ଥା କରାହେଇଛି, ସେ ତାଙ୍କୁ ହତ୍ୟା କରିବ, ହଁ ଯଦି ହତ୍ୟା ନ କରିପାରେ, ଯଦି ମୁକ୍ତ ହଉ ତତ ମଲ୍ଲେଇ, ହଁ ଅନ୍ୟ ବ୍ୟବସ୍ଥା ମଧ୍ୟ କରିଛି, ନା କ'ଣ ନା ମଲ୍ଲେଇ ଘାତ ଏ ବୈଦ୍ୟୁତ ପମେଇ, ଯେଉଁ ବୈଦ୍ୟୁତ ପମେଇ କହିଲେ ବିଦ୍ୟୁତରୁ ଯେଉଁ ଉତ୍ପନ୍ନ ହେଉଛି ବଜ୍ର, ସେଇ ବଜ୍ର ଭଳି ଯେଉଁମାନେ ରହିଛନ୍ତି ଅଷ୍ଟମଲ୍ଲ ରହିଛନ୍ତି, ଚାଣୁରୁ ମୁଷ୍ଟିକ ଶଳ ତୋଷଳ ଇତ୍ୟାଦି କୁଟ ଇତ୍ୟାଦି, ଏମାନଙ୍କ ଦ୍ୱାରା ମୁଁ ତାଙ୍କୁ ହତ୍ୟା କରିବି, ପ୍ରଥମେ ତ କୁବୁଳା ଏପଟ ଦ୍ୱାରା ହାତ ତାଙ୍କୁ ମାରିଦେବ, ଗଲେ ସରିଲା କିଛି ଅସୁବିଧା ହେବ ନାହିଁ, ଯଦି କୌଣସି କାରଣରୁ ସେ ଥିବା ହେଇଗଲେ ତାହେଲେ ଏଇ ଅଷ୍ଟମଲ୍ଲ ମାରିବ। ତେଣୁ କୁହାଯାଉଛି, ସୁଦର୍ଶନୀ କହୁଛନ୍ତି, କିଂ ତତ୍ରହ ଘାତ ଇସି ଇତ୍ୟାଦି, ତାପରେ କ'ଣ ହେବ ନା ଏଇଭଳି ଭାବରେ ମୁଁ ତାଙ୍କୁ ହତ୍ୟା କରିବି, କାଳ କଳ୍ପିନ କହିଲେ ମୃତ୍ୟୁ ତୁଲ୍ୟନ, ଏଇ ଯେଉଁ କୁବୁଡ଼ା ପିଡ଼ ରହିଛି 10,000 ହାତୀର ବଳ ଆଉ ଛୋଟ ପିଲାକୁ ମାରିବା ପାଇଁ କେତେ କଷ୍ଟ ହେବ, ସେ ମୃତ୍ୟୁତୁଲ୍ୟ କାଳକଳ୍ପୀୟ ନା ମୃତ୍ୟୁତୁଲ୍ୟ ନା। ଏବଂ ବୈଦ୍ୟୁତ ପାଣି କହିଲେ ଭଦ୍ରତୁଲ୍ୟ, ଯେଉଁ ମଲ୍ଲମାନେ ସବୁ ରହିଛନ୍ତି ଭଦ୍ର ଭଳି ସେମାନେ ଭଦ୍ରାଘାତରେ ଯେମିତି ସେମାନେ ମୃତ୍ୟୁବରଣ କରନ୍ତି, ଯାହା ପାଖରେ ଉପରେ ପଡ଼ିଯିବ ଭଦ୍ର ସେ ମୃତ୍ୟୁବରଣ କରିବ, ସେଇଭଳି ଭାବରେ ଏମାନେ ସବୁ ଭଦ୍ର ଭଳି, ତେଣୁ ସେ ଦୁଇ ଜଣ ମାରିବା ପାଇଁ ବେଶୀ କିଛି କଷ୍ଟ ହେବ ନାହିଁ। ସନାତନ ଗୋସ୍ୱାମୀ କହୁଛନ୍ତି କାଳକଳ୍ପନେ ଇତି ଅପରିହାର୍ଯ୍ୟତ୍ୱ ଦର୍ଶିତ, କାଳର ଦ୍ୱାରା କଳ୍ପିତ ହେଇଛି, ଏଇଟା ଅପରିହାର୍ଯ୍ୟ, ଏଇଟାକୁ ଏପଟ ସେପଟ କରିହେବ ନାହିଁ, କିନ୍ତୁ ମୁଁ କରିଦେବି ଏଇ ଭାବନାରେ କହୁଛନ୍ତି। ଯଦି ଇତି ଯଦି ମନେ କଲେ କୌଣସି କାରଣରୁ ସେ ମୁକ୍ତ ହେଇଗଲେ ମୁକ୍ତ ନ ଭବିଷ୍ୟତ ହେବ, ସେ ତ କୁବୁଡ଼ା ପିଡ଼ ଠାରୁ ଉଦ୍ଧାର ପାଇପାରିବେ ନାହିଁ, ତାଙ୍କୁ ହତ୍ୟା କରିବେ। ଯଦି କୌଣସି କାରଣରୁ ଉଦ୍ଧାର ପାଇଗଲେ ଯଦି ବା କଥିତ ମୁକ୍ତ ଭବେ ତଦେତି ଅର୍ଥ, ତାହେଲେ ତାଙ୍କୁ ଏଇ ମଲ୍ଲମାନଙ୍କ ଦ୍ୱାରା ହତ୍ୟା କରାଯିବ। ବୈଦ୍ୟୁତ ପ୍ରମେୟ କହିଲେ ଇତି ଅପ୍ରତିକାର୍ଯ୍ୟତମ ଉକ୍ତମ, ତାଙ୍କ ବିରୁଦ୍ଧରେ ଆଉ କିଛି କେହି କରିପାରିବେନି କିଛି, ଏମାନେ ସବୁ ବଜ୍ର ଭଳି ରହିଛନ୍ତି, ତେଣୁ ସେ ଦୁଇଟା ପିଲାଙ୍କୁ ମାରିଦେବେ, ଏଇଥିପାଇଁ ତୁମେ ଯାଅ, ଏଇଭଳି ଭାବେ କହିଲେ। ତେଣୁ ତୟୋ ନିହତୟୋ ତପ୍ତାନ ବସୁଦେବ ପୁରୋଗମାନ ତଦ ବନ୍ଧୁ ନିଶ୍ୟାମି ବୃଷ୍ଣୀ ଭୋଜ ଦଶାହ୍ର କାନ। ଯଦି ଅକୁର ଚିନ୍ତା କରି ନନୁ ତଦ ବନ୍ଧୁଭ୍ୟ ତବ ଆତ୍ମନସ ଆଦି ଆଦିଷ୍ଠା ସଂକେଇ ତତ୍ରାହ ଅନିଷ୍ଠା ତ ସଂକେ, ତାଙ୍କୁ ହତ୍ୟା କରିବେ ତାହେଲେ ତାଙ୍କର ବନ୍ଧୁବାନ୍ଧବ ସବୁ ରହିଛନ୍ତି ସେମାନେ ମଧ୍ୟ ଆପଣଙ୍କର ଅନିଷ୍ଟ କରିବେ, ଏ କଥା କାଳେ ଅକୁର ଚିନ୍ତା କରିବେ, ସେଥିପାଇଁ ଏସବୁଟି କହୁଛନ୍ତି। ତୟୋ ନିହତୟୋ ତପ୍ତାନ, ସେ ଦୁଇ ଜଣ ଯଦି ହତା ହେଇଗଲେ ନିହତ ହେଇଗଲେ ତାହେଲେ ତପ୍ତାନ ବସୁଦେବ ପୁରୋଗମାନ, ତାଙ୍କର ପିତା ବସୁଦେବ ଆଉ ଯେତେ ସବୁ ବୃଷ୍ଣୀ ଆଉ ଭୋଜ ଦଶହର ବଂଶରେ ଯେତେ ସବୁ ରହିଛନ୍ତି ତାଙ୍କର ବନ୍ଧୁବାନ୍ଧବ ସବୁ ରହିଛନ୍ତି ସମସ୍ତେ ସବୁ ତପ୍ତ ହେଇଯିବେ, ମନ ଦୁଃଖ ତାଙ୍କର ହେଇଯିବ, ତେଣୁ ମୁଁ ତତ୍ ବନ୍ଧୁ ନୁହଁ ନିଶ୍ୟାମି, ମୁଁ ତାଙ୍କୁ ହତ୍ୟା କରିଦେବି ସେ ଅବସ୍ଥାରେ, ତାଙ୍କର ଆଉ ଯୁଦ୍ଧ କରିବାର ଆଉ ଉତ୍ସାହ ରହିବ ନାହିଁ, ମୁଁ ତାଙ୍କୁ ସେହି ସମୟରେ ହତ୍ୟା କରିଦେବି, ସମସ୍ତଙ୍କୁ ହତ୍ୟା କରିଦେବି। ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ହେଉଛି ଏଇଟା, ଅସୌମୟା ହତ ଶତ୍ରୁ ହନିଷେ ତା ପରାନପି ଈଶ୍ୱର ହମ ଭୋଗୀ ଶୁଦ୍ଧ ହମ ବଳବାନ ସୁଖୀ, ଆକୁ ମୁଁ ହତ୍ୟା କରିଛି ଆଉ ସିଏ ମୋ ଭବିଷ୍ୟତ ତାକୁ ହତ୍ୟା କରିବି, ଆଉ ଯିଏ ରହିଲେ ତାକୁ ହତ୍ୟା କରିବି, ଏଇଭଳି ଭାବରେ ମୁଁ ଈଶ୍ୱର ମୁଁ ଭୋଗୀ ମୁଁ ସୁଖୀ ବଳବାନ, ଏଇଭଳି ଭାବରେ ଅସୁରମାନଙ୍କର ଲକ୍ଷଣ। ତେଣୁ ଏ ଶ୍ଳୋକରେ ଚତୁର୍ଥ ଶ୍ଳୋକ ନନୁ ତତ୍ ବନ୍ଧୁସୁ, ତେଣୁ ଦୁଇଟି ଶ୍ଳୋକରେ କହିବେ ବନ୍ଧୁମାନଙ୍କୁ ସବୁ ହତ୍ୟା କରିବି, ସବୁ ବ୍ୟବସ୍ଥା ମୁଁ କରିଛି। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଉଗ୍ରେସେନଂ ଚ ପିତରଂ ସବିରଂ ରାଜ୍ୟକାମକଂ ତତ୍ ଭ୍ରାତରଂ ଦେବକଂ ଚ ଯେ ଚାହେ ବିଧିସୁ ମମ। ଉଗ୍ରସେନ ଚ ପିତରଂ, ମୋର ପିତା ଉଗ୍ରସେନ, ସିଏ ମୁଁ ତାଙ୍କୁ ତ ବନ୍ଦୀ କରିଛି। ଉଗ୍ରସେନଂ ଚ ପିତରଂ ସବିରଂ ରାଜ୍ୟକାମକଂ, ବୁଢ଼ା ହେଇଗଲେ ମଧ୍ୟ ତାଙ୍କର ରାଜ୍ୟରେ ଲୋଭ ଯାଇନାହିଁ, ଯେମିତି ଆଜିକାଲି ରାଜନୈତିକ ନେତାମାନେ ବୁଢ଼ା ହେଇଗଲେ ମଧ୍ୟ ରାଜ୍ୟ ଶାସନ କରିବା ପାଇଁ ଚିନ୍ତା କରୁଛନ୍ତି, ସେମାନେ ଚିନ୍ତା କରୁନାହାନ୍ତି ଆମେ ଏଥିରୁ ରାଜ୍ୟ ଶାସନ କାର୍ଯ୍ୟରୁ ମୁକ୍ତ ହେଇକରି ଆମେ ଭଗବାନ ଭଜନ କରିବା, ଖାଲି ସରକାରଙ୍କର କର୍ମଚାରୀମାନେ ଯେଉଁମାନେ ଅଛନ୍ତି ସେମାନଙ୍କୁ ସବୁ ଦେଇଦେବେ ରିଟାୟାରମେଣ୍ଟ ଦେଇଦେବେ 60 ବର୍ଷରେ, କିନ୍ତୁ ସେମାନେ 90 ବର୍ଷ 100 ବର୍ଷ 20 ବର୍ଷ ବଞ୍ଚିବା ଥିବା ପର୍ଯ୍ୟନ୍ତ ସବୁ କରିଥିବେ ରାଜ୍ୟ ଶାସନ କରୁଥିବେ, ସେମାନେ ଚିନ୍ତା କରିବେ ନାହିଁ ଆମେ ମଧ୍ୟ ଭଗବାନ ଭଜନ କରିବା, ସେମାନେ ଚିନ୍ତା କରିବେ ନାହିଁ। ତେଣୁ କଂସ କହୁଛି ଏଇଟା ବୁଢ଼ା ହେଇଗଲେ ମଧ୍ୟ ତାଙ୍କର ରାଜ୍ୟ ଲୋଭ ଯାଉ ନାହିଁ, ରାଜ୍ୟ କାମ କମ୍ ତଦ ଭ୍ରାତରଂ ଦେବକଂ ଚ ଯେ, ତାଙ୍କର ଭାଇ ଦେବକ ଯାହାଙ୍କର କନ୍ୟା ହେଉଛନ୍ତି ଦେବକୀ ଯାହାକୁ ବିବାହ କରିଥିଲେ ବସୁଦେବ, ଯେ ଚାନି ସମମ ଆଉ ମାନେ ଯେତେ ଜଣ ଅଛନ୍ତି ସବୁ ଭୋଜ ବଂଶରେ ବିଷ୍ଣୁ ବଂଶରେ ଦଶହର ବଂଶରେ ଏମାନେ ସବୁ ଯଦୁ ବଂଶରେ ଆସୁଛନ୍ତି ସବୁ, ଏମାନେ ସମସ୍ତଙ୍କୁ ମୁଁ ହତ୍ୟା କରିବି। ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ସବିରମପି अधुनापि राज्यमेव कामयमानं मत्पितरं उग्रसेनं वर्तमान मध्य बुद्ध हेगल मध्य वर्तमान मध्य चाहूँ राज्य शासन करिवे तस्य भ्रातरं देवकं च तांकर भाई देवक मध्य चाहूँ राज्य शासन रे कार्य करिवे एवं तथा च आउ अन्यमान मध्य से बड़ी भाव रचन्ति मम विद्विषः तान् सर्वान् हनिष्यामीति मत जो मैंने देश करसंदि मु समस्त हत्या करी तुम बापा हम तो बात ये हूँ तुम हत्या करी जमीन आम देखुचे आम इतिहास रे सब जो मैंने राजा थे भारत वर्ष पिता भाई मान सब हत्या कर सब राजा आई असुर स्वभाव संपन्न व्यक्ति लक्षण किंतु आदर्श राजा भगवान रामचंद्र भगवान रामचंद्र अब आविर्भाव तिथि भगवान रामचंद्र राति पाई राजा ही था किंतु कैकेयीकर ये दशरथ राजा रामचंद्र भगवान वन को गले किंतु सी चिंता कले ना ऑब्जेक्शन कले ना ना मुझी ना वन को कहीं जीवी मुझे राजा हेबी कल सका कहीं वन को जीवी भरत राजा हे शुणी से खुशी हो गले किंतु भरत जो जान लें एक से माँ को माँ बोली उच्चारण कले ना डाकिले ना कई को एवं गले भगवान रामचंद्र पाक गले कह प्रभु ये राज्य आपणकर यह भाव से श्रीमंद राधाकृष्ण स्वामी महाराज कहती ये राज्य को फुटबल भाया खेलुले दुई भाई रामचंद्र पकईदे भरत पाखक भरत पकईदे रामचंद्र पाखक यह भाव घटना आई भगवान जदि भगवान रामचंद्र 14 वर्ष काल वनवास करते से समय भरत महाराज यदि राजा होते कि भगवान कठो को आणिकी पदत्राण को आणिकी सी सिंहासन रखिकी सी केवल कौन रिप्रेजेंटेटिव हिसाब से शासन करते रामायण से वर्णना कर 14 वर्ष काल गोमूत्र जब पाक करके खाद्य ग्रहण करते भाव रोते सी तपस्या में जीवन जापन करते नंदीग्राम रोते राजधानी रो नए गोटे ग्राम रोते भाव गोमूत्र जब सिद्ध करके खाद्य ग्रहण करते अन्न भी खाऊ नोमूत्र पीछे भाव भागवत वर्णना करमायण वर्णना करई तुलन में कंसर अवस्था ये भाव कौन स्थबीरमती हाँ तेणु पैंतीस रूप कह ततश्चा मही मित्र भवित्री नष्टकंटका हे मित्र तुम आज मोर मित्र हल जमी भगवान रामचंद्र शिवजी सहित मित्र मित्रता स्थापन करते भाव कंस अक्रूर सहित मित्रता स्थापन करने चाहूँ ततश्चा मही मित्र भवित्री नष्टकंटका आउ कौन कंटक नए आम राजा हवा आनंद रहा तुम मंत्री हम तुम सब भोग कर प्लां प्रोजेक्ट सब रही कंसर मनोभाव एवं अक्रूर मनोभाव 38 अध्याय अक्रूर मनोभाव कह बहुत प्रसिद्ध अक्रूर मनोभाव आस कथा तेणु तापर श्लोक कौन जे जरासंधो मम गुरु द्विविधो दैत सखा शंबरो नरको बाणो मयिव कृतसहृदा तैरहं सुरपक्षियान हत्वा भुक्खे महिं नृपान तेणु से कहते 36 नंबर श्लोक सनातन गोस्वामी कौन ननु अहमपि भोजस्तद्बंधु इति चेत् न इत्यह यदि अक्रूर कहे प्रभु मुझे भोजवंशी अहम भी भोज तद बंधु इति चेत न तेणु मु भोजवंश आपण बंधु नुह आप मैत्री बोली भाव मैत्री बोली कौन ना हे मित्र मोर मित्र कौन जरासंध मम हितकारी यतस्तवां प्रति पृथ्वीमपि विभजेयम् इति भाव तेणु तुम्हें मोर मित्र मोर तुम मो प्रति विद्वेष ना मोर तुम प्रति विद्वेष ना तेणु ये पृथ्वी जो मुझे करी तुमको किसी भाग देवी विभेजयम इति भाव ତେଣୁ ହେଉଛନ୍ତି ଜରାସନ୍ଧ ମମ ଗୁରୁ, ଜରାସନ୍ଧ ହେଉଛନ୍ତି ତାଙ୍କ ଗୁରୁ, ଗୁରୁ କହିଲେ ତାଙ୍କର ଶ୍ୱଶୁର ପ୍ରାପ୍ତି ଏବଂ ଅସ୍ଥିଙ୍କର ପିତା ହେଉଛନ୍ତି ଜରାସନ୍ଧ, ବିହାରର ରାଜା, ମଗଧର ରାଜା। ଅଠର ଥର ଭଗବାନ ପ୍ରତି ଆକ୍ରମଣ କରିବେ, ତେଇଶ ଅଖୁଣ୍ଡି ସୈନ୍ୟ ଆଣିକି ଆସିବେ, ଏସବୁ କଥା ପରେ ବର୍ଣ୍ଣନା କରାଯିବ। ତେଣୁ ଗୁରୁ ଦ୍ୱିବିଧ ଦୈତ ସଖା, ଦ୍ୱିବିଧ ଇଏ ମଧ୍ୟ ଜଣେ ଅସୁର, ଇଏ ମୋର ଅତ୍ୟନ୍ତ ପ୍ରିୟ ସଖା, ଦୈତ ସଖା। ଶମ୍ଭରୋ ନରକୋ ବାଣ, ଏମାନେ ସବୁ ଭଗବାନଙ୍କର ବିଦ୍ୱେଷୀ, ଏମାନେ ସବୁ କଂସଙ୍କର ସଖା ବା ମିତ୍ର ବା ଏଇଭଳି ଭାବରେ ନିଜ ଜନ ଶମ୍ଭର, ଏମାନଙ୍କୁ ସବୁ ଭଗବାନ ହତ୍ୟା କରିବେ। ଶମ୍ଭରୋ ନରକୋ ବାଣ, ନରକାସୁରକୁ ନରକାସୁରକୁ ବଧ କରିବେ ଭଗବାନ। ଷୋହଳ ହଜାର ଶହେ ଯେଉଁ କନ୍ୟାକୁ ରଖିଥିବେ ସେ ବନ୍ଦୀ କରିକି ତାଙ୍କୁ ଆଣିକି ତାଙ୍କୁ ବିବାହ କରିବେ। ନରକାସୁର ହେଉଛି ଭଗବାନ ପୁତ୍ର, ଭଗବାନ ଯେତେବେଳେ ଶୁକ୍ରଦେବ ରୂପରେ ଆସିଥିଲେ ପୃଥିବୀକୁ ଉତ୍ତରଣ କରୁଥିଲେ ସେହି ସମୟରେ ତାଙ୍କର ଏ ପୁତ୍ର ଯାହା ଦେଇଥିଲା। ଏବଂ ଶମ୍ଭର ମଧ୍ୟ ଜଣେ ରହି ଶମ୍ଭରାସୁର, ଶମ୍ଭରାସୁର ଆମେ ଶୁଣୁଛେ କେମିତି ଭଗବାନ ପ୍ରଣମ୍ବ ଭଗବାନ ପ୍ରଦ୍ୟୁମ୍ନ ତାଙ୍କୁ ହତ୍ୟା କରିଛନ୍ତି ଶମ୍ଭରାସୁର। ନରକ ବାଣ, ବାଣ ଇଏ ହେଉଛନ୍ତି ବଳିଙ୍କର ପୁତ୍ର, ବାଣ ଶହେ ପୁତ୍ର ଥିଲେ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣ। ଯଦିଓ ବଳି ମହାରାଜ ଜଣେ ମହାଜନ, କିନ୍ତୁ ତାଙ୍କ ପୁତ୍ର ବାଣ ସିଏ ଇଏ ଭଗବାନ ବିଷ୍ଣୁଙ୍କର ଭକ୍ତ ନୁହନ୍ତି, ସିଏ ଶିବଜୀଙ୍କର ଭକ୍ତ ଥିଲେ। ଏସବୁ କଥା ଭଗବାନ ତାଙ୍କ ସହିତ ଯୁଦ୍ଧ କରିବେ, ଏସବୁ କଥା ବର୍ଣ୍ଣନା କରାଯିବ। ମହିବ କୃତ ସୌଦା, ତେଣୁ ଏମାନେ ସବୁ ମୋ ସହିତ ବହୁତ ବନ୍ଧୁଭାବପୂର୍ଣ୍ଣ ଭାବେ ରହିଛନ୍ତି। ତୈରହଂ ସୁରପକ୍ଷିଆଂ ହତ୍ୱା ଭୋକ୍ଷେ ମହିଂ ନୃପାଂ, ତେଣୁ ଏଇଭଳି ଭାବରେ ତାଙ୍କ ସହିତ ମିତ୍ରତା ସ୍ଥାପନ କରିକିରି ସୁରପକ୍ଷୀ ଯେଉଁମାନେ ଅଛନ୍ତି, ଦେବତାମାନଙ୍କ ପକ୍ଷରେ ଯେଉଁମାନେ ଅଛନ୍ତି, ଏମାନଙ୍କୁ ହତ୍ୱା ଏମାନଙ୍କୁ ହତ୍ୟା କରିକିରି ଭୋକ୍ଷେ ମହିଂ ନୃପାଂ, ତେଣୁ ଏ ମହିକୁ ଆମେ ଭୋଗ କରିବା। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ପ୍ରିୟ ଦୈତ ସଖା, ପ୍ରିୟ ପୃଥିବୀ ପ୍ରିୟ ସଖା ଇତି ଅର୍ଥ ତମେ ମୋର ଅତ୍ୟନ୍ତ ପ୍ରିୟ। ସୁରପକ୍ଷିଆନ୍ ନୃପାନ୍, ସୁରପକ୍ଷିଆନ୍ ଦେବତାମାନଙ୍କ ପକ୍ଷରେ ଯେଉଁ ରାଜାମାନେ ଅଛନ୍ତି ସେମାନେ କିଏ କିଏ ନା ପାଣ୍ଡବ ମତ୍ସ୍ୟା ପାଞ୍ଚାଳାଧୀନ, ପାଣ୍ଡବମାନେ ମତ୍ସ୍ୟ ଦେଶର ରାଜା ଏବଂ ପାଞ୍ଚାଳ ଦେଶର ରାଜା, ଏମାନେ ସବୁ ଦେବତା ପକ୍ଷରେ ରହିଛନ୍ତି ବା ଶ୍ରୀକୃଷ୍ଣଙ୍କ ପକ୍ଷରେ ରହିଛନ୍ତି, ତାଙ୍କ ପକ୍ଷରେ ରହିଛନ୍ତି, ସେମାନଙ୍କୁ ସବୁ ଆମେ ହତ୍ୟା କରିବା। ଏଇଭଳି ଭାବରେ କହିକରି ପଠାଉଛନ୍ତି। ଆଉ ଦୁଇ ତିନିଟି ଶ୍ଳୋକ ଅଛି, ଆମେ ସାରିବା ନା କରିବା, ଏ କଥାକୁ ବିଶ୍ରାମ ଦେବା। ସତଟା ହେଲା, ତେଣୁ ପର ଶ୍ଳୋକ କୁହାଯାଉଛି ଏତ ଜ୍ଞାତା ଅନୟ କ୍ଷିପ୍ରମ ରାମ କୃଷ୍ଣ ଓ ଇହାର୍ବକ ଧନୁର୍ମଖ ନିରୀକ୍ଷାର୍ଥମ ଦ୍ରଷ୍ଟୁ ଯଦୁପୁର ଶ୍ରିୟମ, ତେଣୁ ଏଇଭଳି ଭାବରେ ସବୁ କଥା ଖୋଲାଖୋଲି କହିଦେଲେ ଏତ ଜ୍ଞାତା ଅନୟ କ୍ଷିପ୍ରମ, ଏ ତ ମୁଁ ତୁମକୁ କହିଦେଲି ମୋର ଯେଉଁ ରହିଛି କଥା, ମୁଁ ତୁମେ କିଛି ଗୋପନ ରଖିନାହିଁ, ସବୁ କଥା କହିଦେଲି, ବର୍ତ୍ତମାନ ତାକୁ ଯାଇକି ଶୀଘ୍ର ଆଣ ରାମକୃଷ୍ଣ ଇହାର୍ବକ, ଦୁଇ ଜଣ ବାଳକଙ୍କୁ ଏଠିକି ଆଣ, ତାଙ୍କୁ ଆମେ ହତ୍ୟା କରିବା। ଧନୁର୍ମଖ ନିରୀକ୍ଷାର୍ଥ, ଯଦି ଅକ୍ରୁର କହିବେ ସେ ଯଦି ନ ଆସିବେ ନା କହିବେ ତାଙ୍କୁ ଧନୁଯଜ୍ଞ ହେବ, ତାଙ୍କୁ ଏଇଭଳି ଭାବରେ ସେମାନେ ଦେଖିବେ, ସେ ଛୋଟ ପିଲା ଦେଖିବା ପାଇଁ ଆସିଯିବେ। ଦଷ୍ଟୁମ ଯଦୁପୁର ଶ୍ରିୟମ, ତେଣୁ ଏ ଧନୁଯଜ୍ଞ ବା ଯେଉଁ ଧନୁଯଜ୍ଞ ହେବ ସେଠାକୁ ଦେଖିବା ପାଇଁ ଯଦୁପୁରରୁ ସବୁ ଆସିବେ। ଯଦୁପୁର ଐଶ୍ୱର୍ଯ୍ୟମ, ଯଦୁପୁରକୁ ଯେଉଁ ମଥୁରା ପୁରୀ, ଯଦୁପୁରୀ ମଥୁରା ପୁରୀ, ପୁରୀ ଯଦୁପୁରୀ ବରା, ପୁରୀ ମଥୁରା ଗୋଟେ ରହିଛି ରଘୁନାଥ ଉପାଧ୍ୟାୟଙ୍କର, ମହାପ୍ରଭୁଙ୍କ ସହିତ ଆଲୋଚନା ହେଇଛି। ସବୁଠୁ ଶ୍ରେଷ୍ଠ ପୁରୀ କେଉଁଟା ନା ମଧୁପୁରୀ, ମଧୁପୁରୀ କହିଲେ ଯଦୁପୁରୀ ବା ଏଇ ମଥୁରା ପୁରୀ, ତେଣୁ ଆର ଐଶ୍ୱର୍ଯ୍ୟ ରହିଛି, ବହୁତ ଧନ ସମ୍ପତ୍ତି ରହିଛି ମଥୁରାରେ, ତେଣୁ ଏଇଟାକୁ ଦେଖିବା ପାଇଁ ସେମାନେ ଆସିବେ। ଗାଁରେ ଅଛନ୍ତି, ସହର ଦେଖିବେ, ସବୁ ଆସିବେ ଏଭଳି ଭାବରେ ତାଙ୍କୁ କହୁଛନ୍ତି। ତେଣୁ ଅକ୍ରୁର କ'ଣ କହିବେ ଆମେ ଆସନ୍ତାକାଲି ଶ୍ରବଣ କରିବା, ଆମ କଥା କରିକି ସ୍ଥାନ ଦେବା। जय श्री भागवत की, जय श्री भूपाल महाराज की, जय श्री गुरुदेव की, गौर भक्त की, जय गौर प्रमाण।